आकाशवाणी संबलपुर आंचलिक खबर पढ़ुचान कृतांजलि त्रिपाठी। जुहार। पहला मुख्य खबर। लोकसभा 4 नंबर खेप निर्वाचन लगे आयबा गुरुवार से सेवा नामांकन पत्र दाखल। कटक विद्याधरपुर जातीय धान गवेषणा प्रतिष्ठान पालन कला प्रतिष्ठा दिवस और राज्य देवीपीठ मान के आज शेष हो चैत्र मंगलवार यात्रा। एथरो पूरा खबर। लोकसभा निर्वाचन 4 नंबर खेप लागि नामांकन दाखल आयबा गुरुवार दिन शेष हेबा। तार आर दिन शुक्रवार प्रार्थीपत्र जांच कराजिबा आर 29 तारीख तक प्रार्थीपत्र प्रत्याहार कराजिबा। ओडिशा सहित 11 राज्य आउ केन्द्रशासित इलाकार 96 लोकसभा आसन लागि आयबा 13 तारीख दिन भोट हेबा। ओडिशार कलाहांडि नवरंगपुर ब्रह्मपुर आर कोरापुट लोकसभा आसन आर इतार अधीन 28 विधानसभा आसन लागि 4 नंबर खेपे भोट हेबा। बौद्ध जिलापालकर कार्यालय आदर्श आचरण संहिता पालन आर निर्वाचन खर्च तदारक बाबत समीक्षा बैठक हो साधारण निर्वाचन लागि आदर्श आचरण संहिता के कड़ाकड़ी लागू कराजिबा आउ प्रार्थीमानकर निर्वाचन खर्च तदारक कराजिबार बाबदे जिलापाल आउ जिला निर्वाचन अधिकारी जे सोनाल समीक्षा करथिले। इतार छड़ा जिला निर्वाचन परिचालना योजना तालीम कार्यक्रम पुलिस मुतयन निर्वाचन लागि गाड़ी मोटर व्यवस्था बाबदे बिल समीक्षा कराजिथिला। बैठक ती सबु एसपी राजप्रसाद कंटामाल आर बौद्ध निर्वाचन मंडल रिटर्निंग अफिसर सहित निर्वाचन सांगे सामिल होता सबु अधिकारी अंशग्रहण कर लोकसभा और विधानसभा निर्वाचन लागि देवगढ़ जिला प्रशासन तरफ भिन्न भिन्न राजनैतिक दल प्रतिनिधि गोटे बैठक हो जिलापाल सुमेश कुमार उपाध्याय अध्यक्षता बैठक प्रार्थी दायित्व और कर्तव्य बाबदे सचेतन करवारे आलोचना कर बैठक आदर्श आचरण विधि पालन पोस्टर बैनर छपा बाबदे नियम पालन सभा समिति जरिए प्रचार प्रार्थीपत्र दाखल शोभायात्रा लागि गाड़ी मोटर अनुमति नेबार प्रार्थी निर्वाचन खर्च परिचालना उपरे बैठक जोर दिया। इतार छड़ा जिलापाल अध्यक्षता सेक्टर अफिसर तालीम शिविर तालीम कार्यक्रम जिला परिषद मुख्य उन्नयन आउ कार्यनिर्वाही अधिकारी सहकारी जिलापाल सहित अलग अधिकारी आउ 44 जन सेक्टर अफिसर उपस्थित थे। लोकसभा और विधानसभा निर्वाचन लागि देवगढ़ जिला प्रशासन तरफ भिन्न भिन्न राजनैतिक दल प्रतिनिधिमानकर गुटे बैठक हो जिलापाल सुमेश कुमार उपाध्याय अध्यक्षता बैठक प्रार्थी दायित्व और कर्तव्य बाबदे सचेतन करबारके आलोचना करा जायथिला। इतार छड़ा आदर्श आचरण विधि पालन पोस्टर बैनर छपा बाबदे नियम पालन सभा समिति जरिए प्रचार प्रार्थीपत्र दाखल शोभायात्रा लागि गाड़ी मोटर अनुमति नेबार प्रार्थीमानकर निर्वाचन खर्च परिचालना उपरे बैठक जोर दिया जायथिला। कलाहांडि लोकसभा आसन आउ जिल्लार भिन्न भिन्न विधानसभा निर्वाचन मंडल आज प्रार्थीमाने सेमानकर प्रार्थीपत्र दाखल करिछन। सेन्ता नुआपड़ा जिल्लार नुआपड़ा आउ खड़ियाल विधानसभा निर्वाचन लागि भिल आज प्रार्थीमाने सेमानकर प्रार्थीपत्र दाखल करिछन। कलाहांडि लोकसभा आसन लागि बहुजन मुक्ति पार्टी तरफ गंगाधर जाल आर बहुजन समाज पार्टी बीरंची नारायण दुर्गा तांकर प्रार्थीपत्र कलाहांडि जिल्लापाल आउ रिटर्निंग अफिसर कर्ण दाखल करिछन। लांजीगढ़ विधानसभा आसन लागि बीजेपी रमेश चंद्र माझी आज ताकर प्रार्थीपत्र दाखल करिछन। सेन्ता नल्ला विधानसभा आसन लागि बीजेडी प्रार्थी मनोरमा महांती बहुजन समाज पार्टी दुर्योधन कुमार ऑल इंडिया फॉरवर्ड ब्लॉक शिवराम नायक आंबेडकर राइट पार्टी ऑफ इंडिया गभीर सुना आज ताकर प्रार्थीपत्र दाखल करिछन। धर्मगढ़ विधानसभा निर्वाचन मंडली लागि स्वाधीन प्रार्थी हेमांगिनी हंस आउ बहुजन समाज पार्टी प्रार्थी तीर्थराज दुर्गा तांकर नामांकन पत्र दाखल करिछन। सेन्ता जूनागढ़ निर्वाचन मंडली लागि बीजेडी प्रार्थी दिव्यशंकर मिश्र आउ स्वाधीन प्रार्थी परमेश्वर कांडभिल प्रार्थीपत्र दाखल करिछन। प्रदेश कांग्रेस सभापति शरद पटनायक कांग्रेस प्रार्थी भाबे आज नुआपड़ा विधानसभा आसन लागि नामांकन पत्र दाखल करिछन। श्री पटनायक नुआपड़ा उपजिलापालकर कार्यालय रिटर्निंग अफिसर जोगेन्द्र माझीको तांकर प्रार्थीपत्र देइछन। सियाडे बीजेडी प्रार्थी भाबे राजेन्द्र प्रसाद ढुलकियाभिल नुआपड़ा विधानसभा आसन लागि तांकर नामांकन पत्र दाखल करिछन। नुआपड़ा जिल्ला खड़ियाल विधानसभा निर्वाचन मंडली लागि कांग्रेस प्रार्थी कमल चरण तांडी तांकर नामांकन पत्र दाखल करिछन। कटक विद्याधरपुर जातीय धान गवेषणा प्रतिष्ठान 79 ନମ୍ବର ସ୍ଥାପନା ଦିବସ ଆଉ ଧାନ ଦିବସ ଆଜି ପ୍ରତିଷ୍ଠାନ ପରିସରଟି ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକଙ୍କ ଅଧ୍ୟକ୍ଷତା ହୋଇଥିବା ଉତ୍ସବଟି କେନ୍ଦ୍ର ସରକାରଙ୍କ କୃଷି ଗବେଷଣା ଆଉ ଶିକ୍ଷା ବିଭାଗ ସଚିବ ଆଉ ନୂଆଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ଆଭାସୀ ଜରିଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନୁସନ୍ଧାନ ଆଉ ପ୍ରଯୁକ୍ତି ବିଦ୍ୟାର ବିକାଶ ଭାରତକେ ଖାଦ୍ୟଶସ୍ୟ ମାଛ ଉଦ୍ୟାନ କୃଷି ଫସଲ ଆଉ ଦୁଗ୍ଧ ଉତ୍ପାଦନକେ ବହୁତ ଗୁଣା ବଢ଼ାବାର ସାହାଯ୍ୟ କରିଛେ। ଆଉ ଆଇସିଏଆର୍ର ପଦକ୍ଷେପ ବିଲ୍ ପ୍ରାକୃତିକ ସମ୍ପଦ ପରିଚାଳନା ଜଳବାୟୁ ସ୍ଥିରତା ଆଉ ଅର୍ଥନୈତିକ କ୍ଷେତ୍ରଟି ଉନ୍ନତି ଆଣିଛି ବୋଲି ସେ କହିଥିଲେ। ଉତ୍ସବଟି କେନ୍ଦ୍ର ସରକାରଙ୍କ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀର ଶିକ୍ଷା ବିଭାଗର ଉପମହାନିର୍ଦ୍ଦେଶକ ସହାୟକ ମହାନିର୍ଦ୍ଦେଶକ ଓୟୁଏଟିର କୁଳପତି ପ୍ରମୁଖ ଯୋଗ ଦେଇକରି ଭିନ୍ ଭିନ୍ ରକମର କୃଷି ବିକାଶ ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷଣାବେକ୍ଷଣ ପଦ୍ଧତି କୃଷି ଯାନ୍ତ୍ରିକୀକରଣ ଚାଉଳର ଗୁଣାତ୍ମକ ନିୟନ୍ତ୍ରଣ କୀଟ ନିୟନ୍ତ୍ରଣ ଆଉ ଚାଷୀମାନଙ୍କର ଉନ୍ନତି ଦିଗେ ଅନୁଷ୍ଠାନର ଭୂମିକା ଉପରେ ଜୋର ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଆବାସୀ ଜରିଏ ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏତାର ସହିତ ପ୍ରତିଷ୍ଠାନ ତରଫରୁ ବାହାରିଥିବା ଗବେଷଣା ପ୍ରବନ୍ଧ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମଟି ଗୋଟିଏ କୃଷି ପ୍ରଦର୍ଶନୀ ବି ହୋଇଥିଲା। ଇନ ଜନେଇ ଦିଆଯାଇପାରେ ଯେ 1945 ମସିହାତି ଭାରତ ସରକାର ଦେଶର ଖାଦ୍ୟ ଅଭାବକେ ପୂରା କରବାର ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗଟି ଫସଲ ଉତ୍ପାଦନ ବଢ଼ାବାରକେ ବୈଜ୍ଞାନିକମାନଙ୍କର ଗବେଷଣା ଲାଗି ଏହି ଧାନ ଗବେଷଣା ପ୍ରତିଷ୍ଠାନ ସ୍ଥାପନା କରିଥିଲେ। ଗଲା 79 ବର୍ଷ ଭିତରେ ଇନ ବୈଜ୍ଞାନିକମାନେ ଭିନ୍ ଭିନ୍ କିସମର ଧାନ ଉତ୍ପାଦନ କରିକି ଏସିଆ ମହାଦେଶ ଇଟାକେ ଗୋଟେ ଶ୍ରେଷ୍ଠ ଧାନ ଗବେଷଣା କେନ୍ଦ୍ର ଭାବେ ପରିଚିତ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଜି ଚୈତପୁନି ରାଜ୍ୟର ଭିନ୍ ଭିନ୍ ଦେବୀପୀଠମାନଙ୍କେ ଚୈତ ମାସର ମଙ୍ଗଳବାର ଯାତ୍ରା ଶେଷ ହୋଇଛି। ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା ତାରିଣୀଙ୍କର ଯାତ୍ରା ଆଜି ଶେଷ ହେଉଛି। ଫି ବଛର ବାଗିର ଇ ବଛର ଭିଲ୍ ମା ତାରାତାରିଣୀଙ୍କର ଚୈତ୍ର ଯାତ୍ରା ଏ ମାସର 5 ମଙ୍ଗଳବାର ଦିନ ହୋଇଥିଲା। ମାଙ୍କର ଏହି ଯାତ୍ରା ଦେଖିବାର ଲାଗି ଶ୍ରଦ୍ଧାଳୁମାନଙ୍କର ଭିଡ଼ି ହେଉଥିବାର ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ଭଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରଙ୍କର ଚୈତପୁନି ଧୁମ୍ଧାମ୍ଟି ପାଳିତ ହୋଇଯାଇଛି। ଆଜି ସକାଳୁ ମନ୍ଦିର କବାଟ ଖୋଲିବା ଋତୁରୁ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା। ପଛେ ଶୀତଳା ମାତାଙ୍କର ଶୀତଳ ପୂଜା କରାଯାଇଥିଲା। ଏହି ଅବସରରେ ମନ୍ଦିର ଶ୍ରଦ୍ଧାଳୁମାନଙ୍କର ଭିଡ଼ ଦେଖିବାରକେ ମିଳିଥିଲା। ସେନ୍ତା ଘଣ୍ଟେଶ୍ୱରୀ ପୀଠ ନବିଲ ଚୈତପୁନି ପାଳିତ ହୋଇଯାଇଛି। ଚୈତପୁନି ଅବସରରେ ବରଗଡ଼ ଗ୍ରାମଦେବୀ ମା ସମଲେଶ୍ୱରୀଙ୍କର ବାର୍ଷିକ ସ୍ନାନ ଉତ୍ସବ ଆର୍ ଜଳାଭିଷେକ ମହାସ୍ନାନ ସହିତ ଶେଷ ହୋଇଛି। ମହାସ୍ନାନ ଲାଗି ପହପହନୁ ମାଙ୍କର ସ୍ୱତନ୍ତ୍ର ପୂଜା ମୁଲେଇଥିଲା ଆଉ ମାଙ୍କଠାରେ ଭକ୍ତମାନଙ୍କର ଜଳାଭିଷେକ ଆରମ୍ଭ ହୋଇଥିଲା। ମାଙ୍କର ଇ ଜଳାଭିଷେକ ଆଉ ମହାସ୍ନାନ ଲାଗି ମନ୍ଦିର ପରିସର ଆର୍ ମନ୍ଦିରକେ ଯାଉଥିବା ରାସ୍ତାମାନଙ୍କେ ଜବର ଭିଡ଼ିଥିଲା। ମାଙ୍କର ଇ ବାର୍ଷିକ ମହାସ୍ନାନ ଉତ୍ସବଟି ମାଙ୍କୁ ଗୁରସ ପାଏନ ଆର୍ ପନା ଦେଇକରି ସ୍ନାନ କରିଥିଲେ। ଏହି ଅବସରରେ ମାଙ୍କୁ ମହାଭୋଗ ଅର୍ପଣ କରାଯିବାର ସହିତ ଭକ୍ତମାନଙ୍କୁ ପ୍ରସାଦ ଦିଆଯାଇଥିଲା। ସେନ୍ତା ସପ୍ତସତୀ ଚଣ୍ଡୀପାଠ ହୋମ ସାଙ୍ଗେ ମାଙ୍କର ବାସନ୍ତିକ ପୂଜାର ପୂର୍ଣ୍ଣାହୁତି ହୋଇଥିଲା। ହନୁମାନଙ୍କର ଜନ୍ମ ଉତ୍ସବ ଆଜି ସାରା ରାଜ୍ୟ ଧୁମ୍ଧାମ୍ଟି ପାଳିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଶ୍ରୀ ମୋଦି କହିଛନ୍ ଯେ ପ୍ରଭୁ ହନୁମାନଙ୍କର ତ୍ୟାଗ ସବୁଦିନ ଲାଗି ମନେ ରହିବା ଆଉ ରାମଭକ୍ତମାନଙ୍କ ଲାଗି ଗୋଟିଏ ପ୍ରେରଣାର ସ୍ରୋତ ହେବା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଏକ୍ସଟି ସେ ସଙ୍କଟମୋଚନ ହନୁମାନଙ୍କର ପାଖେ ଓଡ଼ିଶାବାସୀଙ୍କର ମଙ୍ଗଳ କାମନା କରିଛନ୍। ଆଜି ବିଶ୍ୱ ପୁସ୍ତକ ଦିବସ ବହିପଢ଼ାକେ ତହକାବାର ଲାଗି ଫି ବଛର ଏପ୍ରିଲ 23 ତାରିଖ ଦିନ ଇ ଦିବସ ପାଳନ କରାଯାଇସି। ବହି ବାଣ୍ଟବାର ଆଉ ପଢ଼ବାରଟା ଇ ଦିନ ଜୋର ଦିଆଯାଇସି। ବହି ଲେଖବାର ପଢ଼ବାର ଅନୁବାଦ ପ୍ରକାଶନ ଆର୍ କପିରାଇଟର ସୁଫଲକେ ସାରା ପୃଥିବୀନ ତହକାବାର ଇ ଦିବସର ଲକ୍ଷ୍ୟ ହେ। ୟୁନେସ୍କୋ ତରଫ 1995 ମସିହା ଏପ୍ରିଲ 23 ତାରିଖ ଦିନ ଇ ଦିବସ ପହିଲା ପାଳନ କରାଯାଇଥିଲା। ପ୍ରସିଦ୍ଧ ସାହିତ୍ୟିକ ୱିଲିୟମ୍ ସେକ୍ସପିୟର ନିଗୁଏଲ୍ ସର୍ଭାଙ୍କଟେସ୍ ଆର୍ ଇନ୍କା ଗ୍ରାନ୍ସିଲାସୋର ଡିଲାଭେଗା ଆଜିର ଦିନେ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ସମ୍ମାନତି ଇ ଦିନକେ ବିଶ୍ୱ ପୁସ୍ତକ ଆଉ କପିରାଇଟ୍ସ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱ ପୁସ୍ତକ ଦିବସର ଏ ବଛରର ବାର୍ତ୍ତା ହେଉଛି ତୁମ ମାର୍ଗରେ ପଠନ କର। ଏହି ଅବସରରେ ମୋ ବସ୍ତି ଯାଉଥିବା ଯାତ୍ରୀମାନଙ୍କୁ କ୍ରୁଟ୍ ତରଫ ଆଜି ଦିନସାରା ଭୁବନେଶ୍ୱର କଟକ ପୁରୀ ରାଉରକେଲା ସମ୍ବଲପୁର ଆର୍ ବ୍ରହ୍ମପୁର୍ଣ୍ଣ ବହି ମଟା ଯାଇଥିଲା। ଭୁବନେଶ୍ୱରର ଏମ୍ ଚକ୍ଷୁ ବିଭାଗଟି ଲୋ ଭିଜନ କ୍ଲିନିକ୍ ଉଦ୍ଘାଟିତ ହୋଇଯାଇଛି। ଇ ବିଶେଷ ଭିଜନ କ୍ଲିନିକ୍ ଗ୍ଲୁକୋମା ବୟସାଧିକ ମଧୁମେହ ରେଟିନା ରୋଗ ଆଉ ଅଲଗା ଭିନ୍ ଭିନ୍ କାରଣରୁ ଦୃଷ୍ଟିଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକେ ସାହାଯ୍ୟ କରବା। କାଲବୈଶାଖୀ ଲାଗି ରାଜ୍ୟ ତାତି ଟିକେ କମିଛି। ହେଲେ ରାଜ୍ୟର ସବୁନୁ ଏତକା ତାତି ପାର୍ଲାଖେମୁଣ୍ଡିନ 42.8 ଡିଗ୍ରୀ ସେଲ୍ସିୟସ୍ ତାତି ରେକର୍ଡ କରାଯାଇଛି। ଇତାର ଛଡ଼ା ରାଜ୍ୟର 18 ଜାଗାନ ତାତି 40 ଡିଗ୍ରୀନୁ ଉପରେ ରହିଥିଲା। ମୁଖ୍ୟ ଖବର ଫେର ଘାଏ ଲୋକସଭାର 4 ଖେପ ନିର୍ବାଚନ ଲାଗି ଆଇବା ଗୁରୁବାର ଶେଷ ହେବା ନାମାଙ୍କନ ପତ୍ର ଦାଖଲ। କଟକ ବିଦ୍ୟାଧରପୁରର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପାଳନ କଲା ପ୍ରତିଷ୍ଠା ଦିବସ। ଆଉ রাজ্যের দেবীপীঠ মানকে আজ শেষ হয়েছে চৈত্র মঙ্গলবার যাত্রা। আজি আঞ্চলিক খবর হিনু শেষ হল, জুহার।